ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତିଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। 3 ନମ୍ବର ଥର ପ୍ରଧାନମନ୍ତ୍ରୀ ହେଲା ଉତରୁ ଇଟା ଶ୍ରୀ ମୋଦିଙ୍କର 111 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ନୂଆଦିଲ୍ଲୀ ଗସ୍ତ ନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ 2 ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓର ଆର୍ ପ୍ରଭାତୀ ପୁରୀଡ଼ା ଗଲାକାଲ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍। ଇତାର ସଙ୍ଗେ ମୁଖ୍ୟମନ୍ତ୍ରୀ ଆଉ 2 ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବାର, ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭିଲ୍ ଭେଟିକରି ଓଡ଼ିଶାର ବିକାଶ ବାବଦେ ଆଲୋଚନା କରିଛନ୍। ସେମାନେ ଲୋକସଭାର ବାଚସ୍କତି ଓମ୍ ବିର୍ଲାର ବିଜେପିର ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷଙ୍କୁ ଭିଲ୍ ଭେଟିଥିଲେ। ଏହି କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଓଡ଼ିଶାର ବିକାଶ ଲାଗି ଆଗ୍କି ଯୋଜନା ବାବଦେ ଆଲୋଚନା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗଣମାଧ୍ୟମକୁ କହିଛନ୍। ଅନୁଗୁଳନ ଆଖି ଅପରେସନର ତ୍ରଟି ଲାଗି ବୁର୍ଲା ଭୀମସାରନ ଚିକିିିତ ହେଉଥିବାର ରୋଗୀମାନଙ୍କର ସବୁ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଉଠାବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଗଲାକାଲ ଭୀମସାର ଚକ୍ଷୁ ୱାର୍ଥୀ ରୋଗୀମାନଙ୍କୁ ଭେଟିକରି ସେମାନଙ୍କର ଉତ୍ତମ ଚିକିତ୍ସା ବାବଦେ ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଭୀମସାରର ଜରୁରୀକାଳୀନ ଅପରେସନ ଥିଏଟର ଆର୍ ଆଶୁ ଚିକିତ୍ସା ବିଭାଗ ବୁଲିକରି ରୋଗୀମାନଙ୍କୁ ମିଳୁଥିବାର ସେବା ବାବଦେ ଡାକ୍ତରମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସାଙ୍ଗେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଭିଲ୍ ଥିଲେ। ଏବେ 2027 ମସିହା ତକ ସମ୍ବଲପୁର ରାଉରକେଲା ଧାମରା ପାରାଦୀପ ଆର୍ ବାଲେଶ୍ୱରର ଶିଳ୍ପ କରିଡର କାମ ପୂରା ହୋଇଯିବା ବୋଲି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍। ଗଲାକାଲ ଭୁବନେଶ୍ୱରର ସିଆଇଆଇର ଗୋଟିଏ ବୈଠକ ଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ ଯେ ଦେଶ ଭିତରୁ 2.5 ଲକ୍ଷ କୋଟି ପୁଞ୍ଜିନିବେଶ ସଙ୍ଗେ 2 ନିୟୁତ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ଆଣବାର୍କେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏଥର ସଙ୍ଗେ ରାଜ୍ୟ ସରକାରଙ୍କ ନିବେଶ ସମ୍ମିଳନୀର ନୂଆ ନାଁ ଉତ୍କଳ ନିବେଶ ସମିଟ୍ ହେବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟର ପୁଞ୍ଜିନିବେଶ ଲାଗି ଆଗର ସରକାର ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଆକର୍ଷିତ କରବାର୍କେ 2016 ମସିହାନୁ ଫି 2 ବଛରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆୟୋଜନ କରିଥିଲେ। ଭୁବନେଶ୍ୱରରେ ଥିବାର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ତରଫୁ ନୂଆ ଅପରାଧିକ ଆଇନ ବାବଦ କର୍ମଶାଳା ହୋଇଯାଇଛି। ହେତେ ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇକରି ମାନବ ଅଧିକାର ସୁରକ୍ଷା ଦିଗେ ଗଣମାଧ୍ୟମର ଭୂମିକା ଉପରେ ଜୋର୍ ଦେଇଥିଲେ। ସେ କହିଥିଲେ ଯେ ମହିଳା ଓ ଶିଶୁ ସୁରକ୍ଷାର ମାନବ ଚାଲାଣ ବାଗିର ଅପରାଧିକ ଲାଗି ଆଇନ୍ଥି ପୀଡ଼ିତଙ୍କୁ ସୁରକ୍ଷା ଦିଆଯିବାର ସଙ୍ଗେ ଦୋଷୀମାନଙ୍କୁ ଦଣ୍ଡ ଦେବାର୍କେ ବ୍ୟବସ୍ଥା କରାଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ଦେଶେ ଏବା ମାସର 1 ତାରିଖ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବାକେ ଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କୁ 11 କ୍ଲାସ୍ ନାଁ ଲେଖା ପ୍ରକ୍ରିୟା ମୂଲ ହୋଇଛି। ଏବେ ମାସର 12 ତାରିଖ ତକ ନାଁ ଲେଖା ଲାଗି ଦରଖାସ୍ତ କରାଯାଇପାରିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫୁ ଜାରି ବିଜ୍ଞପ୍ତି କୁହାଯାଇଛି। ସୂଚନା ଅନୁସାରେ ଜୁଲାଇ 15 ତାରିଖ ଦିନ ନାଁ ଲେଖାର୍ ଲାଗି ମନୋନୀତ ଛାତ୍ରଛାତ୍ରୀମାନଙ୍କର ତାଲିକା ବାହାରବା। 16 ରୁ 21 ତାରିଖ ତକ ନାଁ ଲେଖା ହେବା। 22 ତାରିଖ ଦିନ ୱେଟିଂ ଲିଷ୍ଟ ବାହାରବାର। 23 ରୁ 30 ତାରିଖ ତକ ୱେଟିଂ ଲିଷ୍ଟ ନାଁ ଥିବାର ଛାତ୍ରଛାତ୍ରୀଙ୍କର ଖାଲି ଥିବାର ସିଟ୍ ଆଧାରଥି ନାଁ ଲେଖାଯିବା। ନାଁ ଲେଖା ବାବଦେ ସବୁ ସୂଚନା ଓଏଭିର ୱେବ୍ସାଇଟ୍ www.oab.edu.in ମିଳିପାରୁଛି। ସବୁଦିନିଆ ଜୀବନ୍ତୀ ପରିସଂଖ୍ୟନ ଷ୍ଟାଟିଷ୍ଟିକାଲ ବ୍ୟବହାରକେ ଲୋକପ୍ରିୟ କରବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପରିସଂଖ୍ୟନ ଦିବସ ଭାବେ ଭାରତ ସରକାର ପାଳନ କରୁଛନ୍। ଜାତୀୟ ପରିସଂଖ୍ୟନ ପଦ୍ଧତି ଲାଗି ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନବୀଙ୍କର ଖୁବ୍ ଅବଦାନ ଥିବାରୁ ତାଙ୍କର ଜନ୍ମଦିନ ଜୁନ୍ 29 ତାରିଖକେ 2027 ମସିହାନୁ ଜାତୀୟ ପରିସଂଖ୍ୟନ ଦିବସ ଭାବେ ପାଳନ କରାଯାଉଛି। ଇନୁ ଜଣାଇ ଦିଆଯାଇପାରେ ଯେ ଦେଶ ଆର୍ ରାଜ୍ୟମାନଙ୍କର ଯୋଜନା ତିଆରି ଲାଗି ଲାଗୁ କରବାର କ୍ଷେତ୍ରଟି ପରିସଂଖ୍ୟନର ଭୂମିକା ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବନିଥିବାର ଘୂର୍ଣ୍ଣିବଳୟର ବଳେ ରାଜ୍ୟର ଭିନ୍ନଭିନ୍ନ ଇଲାକାନ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆବା କ୍ୟାଲତକ ସକାଳର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ଦେବଗଡ଼ ସହିତ ରାଜ୍ୟର 9ଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହୋଇପାରେ। ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍।